କୈଳାସ ତୁ ସେ ବାହାରେ ଥା, କାହାକୁ ଛାଡ଼ିବୁନି, ବାହାରେ ରହିଥା, ସେ ଗେଟ୍ କବାଟ ପାଖରେ ଥା, କବାଟ ବନ୍ଦ କରିଦେ, ବାହାରେ ଥା। କାହାକୁ ଦୋଷ ନ ଦେଇ, କାହାରି ପ୍ରତି କୌଣସି ଆକ୍ଷେପ ନ ରଖି ଗୋଟିଏ ତଥ୍ୟ ମୁଁ କହିଦେବାକୁ ଚାହେଁ। ତାହା ହେଉଛି ଯେଉଁ ଓଡ଼ିଶାରେ ଯେଉଁ ସ୍ୱାଧୀନତା ସଂଗ୍ରାମ ହେଲା, ଯେଉଁଥିରେ କି ଓଡ଼ିଶାର ଲୋକେ ଅକଳ୍ପନୀୟ ବୀରତ୍ୱ ଦେଖାଇଛନ୍ତି, ତାର ପ୍ରକୃତ ଇତିହାସ ଲେଖା ହୋଇ ରହିଲାନି। ମୁଁ ନିଜେ ଜଣେ ସ୍ୱାଧୀନତା ସଂଗ୍ରାମୀ ହୋଇଥିବାରୁ ଓ 1930 ଏପ୍ରିଲ 10 ରୁ 1944 ସେପ୍ଟେମ୍ବରରେ ବ୍ରହ୍ମପୁର ଜେଲରେ ଶେଷ ଥର ପାଇଁ ଖଲାସ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିବାରୁ ମୁଁ ସବୁବେଳେ ଅନୁଭବ କରୁଥିଲି ଯେ ଯେଉଁମାନେ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରକୃତରେ ଲଢ଼ିଥିଲେ, ଅଶେଷ ତ୍ୟାଗ କରିଥିଲେ, ଯେଉଁ କଥା ଆଜି ବିଶ୍ୱାସ କରିହେବନି ସେହିଭଳି ଦୁଃଖ କଷ୍ଟ ସହିଥିଲେ, ସେମାନଙ୍କର କାହାଣୀ କୌଣସି ଜାଗାରେ ଲିପିବଦ୍ଧ ହୋଇ ରହିଲାନି। ଏହି କଥା ତୀବ୍ର ଭାବରେ ଅନୁଭବ କରୁଥିବାରୁ 12 ବର୍ଷ ତଳେ 1972ରେ ମୋର ମନେ ହେଲା ଯେ ବିଳମ୍ବ ହେଉ ପଛକେ ସେ କାର୍ଯ୍ୟ ଆରମ୍ଭ କରାଯାଉ। କିନ୍ତୁ ସେତେବେଳେ ଅନେକ ସମୟରେ ମୋ ଆଖିରେ ଲୁହା ଆସିଗଲା ଯେତେବେଳେ ମୁଁ ଦେଖିଲି ଯେ ଯେଉଁମାନେ ଏଥିରେ ଖୁବ୍ କଷ୍ଟ ସହିଛନ୍ତି, ତ୍ୟାଗ କରିଛନ୍ତି, ତାଙ୍କ ଭିତରୁ କେତେକ ଆଖି ବୁଝିଦେଲେଣି, ସେମାନଙ୍କଠାରୁ ପ୍ରତ୍ୟକ୍ଷ ଭାବରେ ଶୁଣିବାର ଆଉ କୌଣସି ସୁଯୋଗ ନଥିଲା। ତଥାପି ଉଦ୍ୟମ କଲି, ଉଦ୍ୟମ କରି ଓଡ଼ିଶାର ଏମୁଣ୍ଡରୁ ସେମୁଣ୍ଡ ଯାଏ ବୁଲିଲି, ସ୍ୱାଧୀନତା ସଂଗ୍ରାମକୁ ସଂଗ୍ରାମୀମାନଙ୍କୁ ଗୋଟିଏ ଗୋଟିଏ ଜାଗାରେ ଏକାଠି କରି ତାଙ୍କଠାରୁ ସବୁ କଥା ଶୁଣିଲି। ସେମାନଙ୍କ ଭିତରୁ ଅନେକ କହିଲେ ଆମେ ଯାହା କହିଯାଉଛୁ ତୁମେ ସବୁ ଲେଖିଯାଅ। ମୁଁ କହିଲି ନା, ସେଇଟା ଡକ୍ୟୁମେଣ୍ଟ ନୁହେଁ, ସେଇଟା ପ୍ରାମାଣିକ ତଥ୍ୟ ନୁହେଁ। ତୁମମାନଙ୍କ ଭିତରୁ ଯିଏ ଯାହା ପାରୁଛ, ଯୋଉ ଭାଷାର ହେଉ ପଛକେ, ଯେଭଳି ଭାବରେ ହେଉ ପଛକେ, ତାକୁ ସବୁ ଲିପିବଦ୍ଧ କରିକି ମୋତେ ଦେଇଦିଅ, ସେଇଟା ହେବ ପ୍ରାମାଣିକ।